ଏଷ୍ଟର ଅଧ୍ୟାୟ ସାତ। ଏହି ରୂପେ ଏଷ୍ଟର ରାଣୀ ସହିତ ରାଜା ଓ ହାମନ ଭୋଜନ କରିବାକୁ ଉପସ୍ଥିତ ହେଲେ। ରାଜା ସେହି ଦ୍ୱିତୀୟ ଦିନ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲା, ଆଗ ଏଷ୍ଟର ରାଣୀ, ତୁମ୍ଭର ନିବେଦନ କ'ଣ? ତାହା ତୁମ୍ଭକୁ ଦତ୍ତ ହେବ, ଓ ତୁମ୍ଭର ପ୍ରାର୍ଥନା କ'ଣ? ତାହା ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ସିଦ୍ଧ କରାଯିବ। ତେଣୁ ଏଷ୍ଟର ରାଣୀ ଉତ୍ତର ଦେଇ କହିଲା, ହେ ମହାରାଜ, ମୁଁ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ମୋହର ନିବେଦନାନୁସାରେ ମୋ ପ୍ରାଣ ଓ ମୋ ପ୍ରାର୍ଥନାନୁସାରେ ମୋ ଲୋକମାନେ ମୋତେ ଦିଆଯାଆନ୍ତୁ। କାରଣ ଆମ୍ଭେମାନେ, ମୁଁ ଓ ମୋହର ଲୋକମାନେ ସଂହାରିତ ଓ ହତ ଓ ବିନଷ୍ଟ ହେବା ନିମନ୍ତେ ବିକୃତ ହୋଇଅଛୁ। ଯେବେ ଆମ୍ଭେମାନେ କେବଳ ଦାସଦାସୀ ହେବା ପାଇଁ ବିକୃତ ହୋଇଥାନ୍ତୁ, ତେବେ ଶତ୍ରୁ ମହାରାଜାଙ୍କର ଏହି କ୍ଷତି ପରିଶୋଧ କରି ନ ପାରିଲେ ହେଁ ମୁଁ ନୀରବ ହୋଇ ରହନ୍ତି। ଏଥିରେ ଅକ୍ଷସରସ ରାଜା ଏଷ୍ଟର ରାଣୀକି କହିଲା, ଯେ ଏପରି କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି ସେ କିଏ ଓ ସେ କେଉଁଠାରେ ଅଛି? ଏଷ୍ଟର କହିଲା, ଏହି ଦୁଷ୍ଟ ହାମନ ଏକ ଜଣ ବିପକ୍ଷ ଓ ଶତ୍ରୁ। ତହିଁରେ ରାଜା ଓ ରାଣୀ ସାକ୍ଷାତରେ ହାମନ ଭୀତ ହେଲା, ଆଉ ରାଜା କ୍ରୋଧରେ ଦ୍ରାକ୍ଷରସ ପାନଶାଳରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜା ଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି ଏହା ଜାଣି ହାମନ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣ ମାଗିବାକୁ ଠିଆ ହେଲା। ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସ ପାନଶାଳକୁ ଲେଉଟି ଆସିଲା। ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲା ହାମନ ତହିଁ ଉପରେ ପଡ଼ିଥିଲା। ତେଣୁ ରାଜା କହିଲା, ଏ କ'ଣ, ଗୃହ ମଧ୍ୟରେ ମୋ ସାକ୍ଷାତରେ ରାଣୀକି ବଳାତ୍କାର କରିବ? ଏହି କଥା ରାଜା ମୁଖରୁ ବାହାରିବା ମାତ୍ର ଲୋକମାନେ ହାମନର ମୁଖ ଢାଙ୍କି ପକାଇଲେ। ଅନନ୍ତର ରାଜାର ସାକ୍ଷାତରେ ଉପସ୍ଥିତ ହର୍ବଣା ନାମକ ଏକ ନପୁଂସକ ରାଜାକୁ କହିଲା, ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦ ଦେଇ ମର୍ଦ୍ଦକ୍ଷ ନିମନ୍ତେ ହାମନ ପଞ୍ଚାଶ ହାତ ଉଚ୍ଚ ଫାଶୀକାଠ ପ୍ରସ୍ତୁତ କରିଅଛି, ତାହା ହାମନର ଗୃହରେ ସ୍ଥାପିତ ହୋଇଅଛି। ରାଜା କହିଲା, ତହିଁ ଉପରେ ଏହାକୁ ଫାଶି ଦିଅ। ଏଥିରେ ହାମନ ମର୍ଦ୍ଦକ୍ଷ ନିମନ୍ତେ ଯେଉଁ ଫାଶୀକାଠ ପ୍ରସ୍ତୁତ କରିଥିଲା ତହିଁ ଉପରେ ସେମାନେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାର କ୍ରୋଧ ଶାନ୍ତ ହେଲା।